आकाशवाणी संवाद पढ़ुछंति चंदन घोष। मुख्य संवाद, भारत कृत्रिम बुद्धिमत्ता प्रभाव सम्मेलनी 2026 को आज नूआदिल्ली में आनुष्ठानिक भाव उद्घाटन करेंगे प्रधानमंत्री। केन्द्र कृषि और कृषक कल्याण मंत्री नेतृत्व में आज पूसाठारे अनुष्ठित हेब परिवेश सचेतनता कार्यक्रम सबुज यात्रार पांच वर्ष पूर्ति समारोह। पवित्र रमजान मास आरंभ हेला आज ठारु, देशवासींकु शुभेच्छा जणाइले प्रधानमंत्री। गणतंत्रर पुनरुद्धार सहित समस्त नागरिकों लागि समान अधिकार सुनिश्चित करने को बांग्लादेश प्रधानमंत्री प्रतिश्रुति। आईसीसी पुरुष टी20 विश्वकप टूर्नामेंट में गतकाल नेदरलैंड्स को 17 रन में परास्त कला भारत। प्रधानमंत्री नरेन्द्र मोदी आज नूआदिल्ली में भारत कृत्रिम बुद्धिमत्ता प्रभाव सम्मेलन 2026 को आनुष्ठानिक भाव उद्घाटन करेंगे। भारत मंडपम ठारे चलिथिबा ए सम्मेलनर चलित वर्ष विषयवस्तु रहिछि सर्वजन हिताय सर्वजन सुखाय। एही उद्घाटनी समारोह रे फ्रांस राष्ट्रपति इमानुएल मैक्रोन, जातिसंघर महासचिव एंटोनियो गुटेरस समेत अन्य विश्वस्तरीय नेतृवृंद उद्बोधन देवार कार्यसूची रहिछि। एहा परे एही नेतृवृंद सेठारे आयोजित एक प्रदर्शनीक मध्य बुली देखिबे। कृत्रिम बुद्धिमत्ता क्षेत्र रे जातीय तथा विश्वस्तरीय प्राथमिकता दे आंतर्जातिक सहयोग एवं भित्तिभूमि को सशक्त करिबा दिगरे विभिन्न राष्ट्रर मुख्य मंत्री तथा विभिन्न अनुष्ठानर वरिष्ठ प्रतिनिधि माने एही सम्मेलनी रे मिलित भावे नीतिगत निष्पत्ति नेबे। कृत्रिम बुद्धिमत्ता क्षेत्र रे भारत अग्रणी भूमिका निर्वाह करिबार लक्ष्य सहित बुद्धिमत्ता भित्तिक समावेशी अभिवृद्धि हासिल करिबा दिगरे नेतृत्व नेबार क्षमता एही सम्मेलनी माध्यम रे विश्वस्तरर प्रतिफलित होउछि। आज संध्यारे प्रधानमंत्री श्री मोदी विश्वर विभिन्न प्रतिष्ठित कंपानीगुड़िकर मुख्य कार्यनिर्वाही अधिकारी सहित एक गोल टेबुल बैठक में जोगदेवे। कृत्रिम बुद्धिमत्ता क्षेत्र में गवेषणा लागि सहयोग जोगाण श्रृंखला बजाय रखा एवं पुंजनिवेश मुख्यतः एक बैठक में आलोचना करा। आज उद्घाटनी समारोह अव्यवहित पूर्व गत संध्यारे प्रधानमंत्री श्री मोदी भारत मंडपम ठारे एथिरे जोगदेवाकु आसीथिबा विभिन्न राष्ट्रर मुख्यंकु स्वागत करिछन्ति। एही समय रे सेठारे भारतीय संगीत नृत्यर समारोह परिवेशकु अधिक आकर्षित करिथिला। परे श्री मोदी एही विश्वस्तरीय नेतृवृंदक सम्मानार्थे एक नैश्य भोजिर आयोजन करिथिले। पूर्वरु गतकाल श्री मोदी एही सम्मेलनी अवसररे अनेक राष्ट्रर नेतृवृंदक सहित विभिन्न गुरुत्वपूर्ण प्रसंगरे द्विपाक्षिक आलोचना करिछन्ति। एही सम्मेलनरे 20 ऊर्ध्व राष्ट्रमुख्य प्राय 60 विभिन्न देशर मंत्री एवं 100 ऊर्ध्व सरकारी प्रतिनिधिमाने अंशग्रहण करुछन्ति। एतद्व्यतीत कृत्रिम बुद्धिमत्ता क्षेत्रे कार्यरत 500 अग्रणी संस्थार प्रतिनिधि, विभिन्न प्रतिष्ठित कंपानीर प्राय 10 मुख्य कार्यनिर्वाही अधिकारी और प्रतिष्ठाता समेत 150 बुद्धिजीवी गवेषक एही सम्मेलनी रे एकत्रित होइछन्ति। केन्द्र कृषि और कृषक कल्याण मंत्री शिवराज सिंह चौहान आज पूसाठारे एक अनन्य चारारोपण कार्यक्रम पांच वर्ष पूर्ति समारोह नेतृत्व नेबे। 2021 फेब्रुआरी 19 तारीख दिन एही सबुज यात्रा आरंभ होइथिला। नर्मदा जयंती अवसर में श्री चौहान अमरकंटक ठारे एक रुद्राक्ष और शाल चारा रोपण करिथिले। एही अभियान अवसर में जनसाधारण मध्यरे परिवेश प्रति सचेतनता सृष्टि करिबा सहित ए क्षेत्र में अधिकरु अधिक अंशग्रहण करिबा दिगरे सुजोग आनिदेइछि। मुख्य निर्वाचन आयुक्त ज्ञानेश कुमार कहिछन्ति आसाम विधानसभा निर्वाचन लागि खूब शीघ्र तारीख घोषणा करा जिवो। एप्रिल मासरे पालित होबाक थिबा राज्यर अन्यतम मुख्य पर्व बिहु को दृष्टि रे रखी एही तारीख घोषणा करा जिवो बोली गतकाली गुवाहाटी ठारे अनुष्ठित सांबादिक सम्मेलन रे से कहिछन्ति। 126 आसन विशिष्ट आसाम विधानसभा निर्वाचन लागि राज्यर चालिथिबा प्रस्तुतिर समीक्षा करिबा परे मुख्य निर्वाचन आयुक्त एही मत व्यक्त करिछन्ति। एही गस्त अवसर रे राज्यर विधानसभा निर्वाचन को गोटिए पर्यायरे किंबा अतिबेसिरे दुईटि पर्यायरे शेष करिबा लागि अधिकांश राजनीतिक दल पक्षरु तांकु अनुरोध करा जाइछि। तोशिमिसु मोटेगी जापानर वैदेशिक व्यापार मंत्री भाव पुनर्निजुक्त होइथिबारु वैदेशिक व्यापार मंत्री डॉक्टर एस जयशंकर तांकु अभिनंदन जणाइछन्ति। सामाजिक गणमाध्यम पोस्टर डॉक्टर जयशंकर कहिछन्ति स्वतंत्र रणनीतिक तथा विश्वस्तरीय भागीदारी लागि भारत जापान सहयोग को अधिक सशक्त करिबा दिगरे मिलित भाव कार्य करिबा लागि से आग्रही अछन्ति। आपण माने संवाद सुनुछन्ति आकाशवाणीरो। पवित्र रमजान मास आज ठारु आरंभ होउछि। ଗତକାଲି ଦେଶର କେତେକ ସ୍ଥାନରେ ଚନ୍ଦ୍ର ଦୃଶ୍ୟମାନ ହେବା ପରେ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ହେଉଛି ଏହି ପବିତ୍ର ରମଜାନ ମାସର ପ୍ରଥମ ଦିନ। ଇସଲାମିକ କ୍ୟାଲେଣ୍ଡରରେ ନବମ ମାସରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଉପବାସର ମାସର ସମାପ୍ତି ସହିତ ଇଦ୍ ଉଲ୍ ଫିତର ପାଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରମଜାନ ମୁବାରକ ବୋଲି ଉଲ୍ଲେଖ କରି ଏହି ପବିତ୍ର ମାସ ସମାଜରେ ଭାତୃତ୍ୱର ଭାବନାକୁ ଅଧିକ ସଶକ୍ତ କରିବା ସହିତ ଦେଶରେ ଶାନ୍ତି ଓ ସମୃଦ୍ଧିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 131ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ବାଂଲାଦେଶରେ ଗଣତନ୍ତ୍ରର ପୁନରୁଦ୍ଧାର ସହିତ ଆଇନର ଶାସନ ବଜାୟ ରଖିବା ଏବଂ ସମସ୍ତ ନାଗରିକଙ୍କ ଲାଗି ସମାନ ଅଧିକାର ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ତାରିକ୍ ରହମନ ପ୍ରତିଶ୍ରତି ଦେଇଛନ୍ତି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଗତ ରାତିରେ ଜାତି ଉଦ୍ଦେଶ୍ୟରେ ଦେଇଥିବା ତାଙ୍କର ପ୍ରଥମ ଟେଲିଭିଜନ ଅଭିଭାଷଣରେ ଶ୍ରୀ ରହମନ ଏହା କହିଛନ୍ତି। ସେ କହିଛନ୍ତି, ଦଳୀୟ ପ୍ରଭାବ ନୁହେଁ, ବରଂ ଦେଶର ଆଇନ ଦ୍ୱାରା ତାଙ୍କର ଶାସନ ବ୍ୟବସ୍ଥା ପରିଚାଳିତ ହେବ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ସରକାର ଏକ ଆତ୍ମନିର୍ଭରଶୀଳ, ସୁରକ୍ଷିତ ତଥା ଗଣତାନ୍ତ୍ରିକ ବାଂଲାଦେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଦେଶରେ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ଏବଂ ଦୁର୍ନୀତି ରୋକିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ତାଙ୍କ ସରକାର କାର୍ଯ୍ୟ କରିବ ବୋଲି ଶ୍ରୀ ରହମନ କହିଛନ୍ତି। ଦେଶର ବିଶାଳ ଜନସଂଖ୍ୟାକୁ ଏକ ଦକ୍ଷ କର୍ମଶକ୍ତିରେ ପରିଣତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି କୃତ୍ରିମ ବୁଦ୍ଧିମତାର ଯୁଗରେ ଯୁବପିଢ଼ିଙ୍କ ବିକାଶ, ପ୍ରଯୁକ୍ତି ବିଦ୍ୟା ଓ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ସରକାର ଗତ 12 ତାରିଖରେ ଅନୁଷ୍ଠିତ ଜାତୀୟ ନିର୍ବାଚନରେ ବିଜୟ ପରେ ଏହାର ପ୍ରତିଶ୍ରୁତି ପାଳନ କରିବା ଆରମ୍ଭ କରିଛି ଏବଂ ଏ ଦିଗରେ ସେ ଦୃଢ଼ ସଂକଳ୍ପବଦ୍ଧ ବୋଲି ଶ୍ରୀ ରହମନ କହିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଗ୍ରୁପ୍ ଏର ଏକ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ଭାରତ ନେଦରଲ୍ୟାଣ୍ଡସ୍କୁ 17 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ହରାଇ 193 ରନ୍ କରିଥିଲା। ଦଳ ପକ୍ଷରୁ ଶିବମ୍ ଦୁବେ 31 ବଲ୍ରୁ 66 ରନ୍ ସଂଗ୍ରହ କରିଥିଲେ। 194 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲ୍ୟାଣ୍ଡସ୍ 20 ଓଭର୍ରେ 7 ୱିକେଟ୍ ହରାଇ 176 ରନ୍ କରିଥିଲା। ଶିବମ୍ ଦୁବେ 2ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ରବିବାର ଦିନ ସୁପର 8 ପର୍ଯ୍ୟାୟରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଅହମ୍ମଦାବାଦଠାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଗତକାଲି ଗ୍ରୁପ୍ ଏରେ କଲମ୍ବୋଠାରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ପାକିସ୍ତାନ ନାମିବିଆକୁ 102 ରନ୍ରେ ପରାସ୍ତ କରି ସୁପର 8 ତାଲିକାର ଶେଷ ସ୍ଥାନରେ ରହିଛି। ସେହିଭଳି ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ସଂଯୁକ୍ତ ଆରବ ଏମିରେଟ୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଆଜି ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ଗୁଡ଼ିକରେ ପୂର୍ବାହ୍ନ 11:00 କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ୱେଷ୍ଟଇଣ୍ଡିଜ୍ ଓ ଇଟାଲୀ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ କଲମ୍ବୋରେ ଅପରାହ୍ନ 3:00 ଶ୍ରୀଲଙ୍କା ଜିମ୍ବାୱେକୁ ଭେଟିବ। ପରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଆଫଗାନିସ୍ତାନ ଓ କାନାଡ଼ା ମଧ୍ୟରେ ସନ୍ଧ୍ୟା 7:00 ମୁକାବିଲା ହେବ। ମହିଳା କ୍ରିକେଟରେ ଭାରତ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟି20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 1:45 ସମୟରେ ଅଷ୍ଟ୍ରେଲିଆର କାନବେରାରେ ଆରମ୍ଭ ହେବ। ଏହି 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଗତ ରବିବାର ସିଡ୍ନୀଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଡିଏଲ୍ଏସ୍ ପଦ୍ଧତିରେ ଅଷ୍ଟ୍ରେଲିଆକୁ 9 ୱିକେଟ୍ରେ ହରାଇ 1-0ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026କୁ ଆଜି ନୂଆଦିଲ୍ଲୀରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ପୁସାଠାରେ ଅନୁଷ୍ଠିତ ହେବ ପରିବେଶ ସଚେତନତା କାର୍ଯ୍ୟକ୍ରମ ସବୁଜ ଯାତ୍ରାର 5 ବର୍ଷ ପୂର୍ତ୍ତି ସମାରୋହ। ପବିତ୍ର ରମଜାନ ମାସ ଆରମ୍ଭ ହେଲା ଆଜିଠାରୁ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଗଣତନ୍ତ୍ରର ପୁନରୁଦ୍ଧାର ସହିତ ସମସ୍ତ ନାଗରିକଙ୍କ ଲାଗି ସମାନ ଅଧିକାର ସୁନିଶ୍ଚିତ କରିବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ନେଦରଲ୍ୟାଣ୍ଡସ୍କୁ 17 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।